ଜିଓସୁଅ ଚାରି ପର୍ବ। ଏହି ରୂପେ ସମୁଦାୟ ଗୋଷ୍ଠୀ ନିଶେଷ ରୂପେ ଜର୍ଦ୍ଦନ ପାର ହେଲା ଉତ୍ତାରେ। ସଦାପ୍ରଭୁ ଜିଓସୁଅଙ୍କୁ କହିଲେ, ତୁମେମାନେ ଲୋକମାନଙ୍କର ଏକ ଏକ ବଂଶ ମଧ୍ୟରୁ ଏକ ଏକ ଜଣ ଏ ରୂପେ ବାର ଜଣ ଗ୍ରହଣ କରି ସେମାନଙ୍କୁ ଆଜ୍ଞା ଦେଇ କୁହ, ଜର୍ଦ୍ଦନର ଯେଉଁ ମଧ୍ୟସ୍ଥାନରେ ଯାଜକମାନଙ୍କର ଚରଣ ସ୍ଥିର ହୋଇ ରହିଥିଲା, ସେହି ସ୍ଥାନରୁ ତୁମେମାନେ ବାର ପ୍ରସ୍ତର ଗ୍ରହଣ କରି ଆପଣାମାନଙ୍କ ସଙ୍ଗେ ସେପାରିକି ନେଇଯାଅ। ପୁଣି ଆଜି ରାତ୍ର ଯେଉଁ ସ୍ଥାନରେ ତୁମେମାନେ ବସା କରିବ ସେହି ସ୍ଥାନରେ ତାହା ରଖିବ। ତେବେ ଜିଓସୁଅ ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ ବାର ଜଣ ନିରୂପଣ କରିଥିଲେ ସେମାନଙ୍କୁ ଡାକିଲେ। ପୁଣି ଜିଓସୁଅ ସେମାନଙ୍କୁ କହିଲେ, ତୁମେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ସିନ୍ଧୁକ ସମ୍ମୁଖରେ ଜର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ ସନ୍ତାନଗଣର ବଂଶ ସଂଖ୍ୟା ଅନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ, ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପ ହେବ। ପୁଣି ତୁମ୍ଭମାନଙ୍କର ଏସବୁ ପଥର କ'ଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କର ସନ୍ତାନଗଣ ଏହା ପଚାରିଲେ ତୁମେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସମ୍ମୁଖରେ ଜର୍ଦ୍ଦନର ଜଳ କଟା ହୋଇଥିଲା, ତାହା ଜର୍ଦ୍ଦନ ପାର ହେବା ସମୟରେ ଜର୍ଦ୍ଦନର ଜଳ କଟା ହୋଇଥିଲା। ଏହେତୁ ଏହି ପ୍ରସ୍ତର ସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଅନନ୍ତକାଳ ଯାଏ ସ୍ମରଣୀୟ ହେବ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଜିଓସୁଅଙ୍କର ଆଜ୍ଞା ଅନୁସାରେ କର୍ମ କଲେ। ସଦାପ୍ରଭୁ ଜିଓସୁଅଙ୍କୁ ଯେପରି କହିଥିଲେ ସେପରି ସେମାନେ ଇସ୍ରାଏଲ ସନ୍ତାନଗଣର ବଂଶ ସଂଖ୍ୟା ଅନୁସାରେ ଜର୍ଦ୍ଦନ ମଧ୍ୟରୁ ବାରଗୋଟି ପ୍ରସ୍ତର ଉଠାଇ ଆପଣମାନଙ୍କ ସଙ୍ଗେ ସେପାରିକି ନେଇ ବସା କରିବା ସ୍ଥାନରେ ରଖିଲେ। ଆହୁରି ଯେଉଁ ସ୍ଥାନରେ ନିୟମ ସିନ୍ଧୁକ ବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଜର୍ଦ୍ଦନର ସେହି ସ୍ଥାନରେ ଜିଓସୁଅ ବାରଗୋଟି ପ୍ରସ୍ତର ସ୍ଥାପନ କଲେ। ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି। ପୁଣି ଜିଓସୁଅଙ୍କ ପ୍ରତି ମୋସାଙ୍କର ଆଦେଶ ଅନୁସାରେ ଯେ ସମସ୍ତ କଥା ଲୋକମାନଙ୍କୁ କହିବା ପାଇଁ ସଦାପ୍ରଭୁ ଜିଓସୁଅଙ୍କୁ ଆଜ୍ଞା ଦେଇଥିଲେ, ସେସବୁର ସମାପ୍ତି ପର୍ଯ୍ୟନ୍ତ ସିନ୍ଧୁକ ବାହକ ଯାଜକଗଣ ଜର୍ଦ୍ଦନ ମଧ୍ୟରେ ସ୍ଥଗିତ ହୋଇ ରହିଲେ, ଆଉ ଲୋକମାନେ ଶୀଘ୍ର ପାର ହୋଇଗଲେ। ଏହି ରୂପେ ସମସ୍ତ ଲୋକ ନିଶେଷ ରୂପେ ପାର ହେଲା ଉତ୍ତାରେ ସଦାପ୍ରଭୁଙ୍କ ସିନ୍ଧୁକ ଓ ଯାଜକଗଣ ଲୋକମାନଙ୍କ ସମ୍ମୁଖରେ ପାର ହୋଇଗଲେ। ସେ ସମୟରେ ରୁବେନର ସନ୍ତାନଗଣ ଓ ଗାଦର ସନ୍ତାନଗଣ ଓ ମନସିର ଅର୍ଦ୍ଧବଂଶ ଆପଣମାନଙ୍କ ପ୍ରତି ମୋସାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ପ୍ରାୟ 40,000 ଯୁଦ୍ଧ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଜିରିହ ପଦାକୁ ଗଲେ। ସେଦିନ ସଦାପ୍ରଭୁ ସମସ୍ତ ଇସ୍ରାଏଲ ସାକ୍ଷାତରେ ଜିଓସୁଅଙ୍କୁ ସମ୍ଭ୍ରାତ କଲେ। କହିଲେ, ଲୋକମାନେ ଯେପରି ମୋସାଙ୍କୁ ଭୟ କରିଥିଲେ ସେପରି ତାଙ୍କର ଯାବଜ୍ଜୀବନ ତାଙ୍କୁ ଭୟ କଲେ। ତ ସଦାପ୍ରଭୁ ଜିଓସୁଅଙ୍କୁ କହିଲେ, ସାକ୍ଷ୍ୟ ସିନ୍ଧୁକ ବାହି ଯାଜକମାନଙ୍କୁ ଜର୍ଦ୍ଦନରୁ ଉଠି ଆସିବାକୁ ଆଜ୍ଞା ଦିଅ। ଏଣୁ ଜିଓସୁଅ ଯାଜକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଜର୍ଦ୍ଦନରୁ ଉଠି ଆସ। ଏଥିରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବାହି ଯାଜକମାନେ ଜର୍ଦ୍ଦନ ମଧ୍ୟରୁ ଉଠିଆସିବା ସମୟରେ ଯାଜକମାନେ ଶୁଷ୍କ ଭୂମିକି ତଳିପା ଉଠାନ୍ତେ, ଜର୍ଦ୍ଦନର ଜଳସମୂହ ଶୋଷ ସ୍ଥାନକୁ ଫେରିଆସି ପୂର୍ବପରି ସମସ୍ତ ତୀରମାନଙ୍କ ଉପରେ ଉଠିଲା। ଏହି ରୂପେ ଲୋକମାନେ ପ୍ରଥମ ମାସର ଦଶମ ଦିନରେ ଜର୍ଦ୍ଦନରୁ ଉଠିଆସି ଜିରୁହର ପୂର୍ବ ସୀମାସ୍ଥିତ ଗିଲଗଲରେ ଛାଉଣି ସ୍ଥାପନ କଲେ। ଆଉ ଲୋକମାନେ ଜର୍ଦ୍ଦନରୁ ଯେଉଁ ବାର ପ୍ରସ୍ତର ନେଇଥିଲେ, ଜିଓସୁଅ ତାହା ସବୁ ଗିଲଗଲରେ ସ୍ଥାପନ କଲେ। ପୁଣି ସେ ଇସ୍ରାଏଲ ସନ୍ତାନଗଣକୁ କହିଲେ, ଏସବୁ ପଥର କ'ଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କର ସନ୍ତାନଗଣ ଆପଣା ଆପଣା ପିତୃଗଣକୁ ଏହା ପଚାରିଲେ, ତୁମେମାନେ ଆପଣା ଆପଣା ସନ୍ତାନମାନଙ୍କୁ ଜଣାଇବ, ଇସ୍ରାଏଲ ଶୁଷ୍କଭୂମି ଦେଇ ଏହି ଜର୍ଦ୍ଦନ ପାର ହୋଇ ଆସିଥିଲା, କାରଣ ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସୁପସମୁଦ୍ର ପ୍ରତି ଯେପରି କରି ଆମ୍ଭମାନଙ୍କ ସମ୍ମୁଖରୁ ତାହା ଶୁଷ୍କ କରିଥିଲେ, ସେପରି ତୁମେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ଜର୍ଦ୍ଦନ ଜଳ ଶୁଷ୍କ କଲେ। ଏଥିର ଅଭିପ୍ରାୟ ଏହି, ଯେପରି ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁଙ୍କ ହସ୍ତ ବଳବାନ ବୋଲି ଜାଣିପାରିବେ, ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ କରିପାରିବେ।